ଆୟୁବ ଅଧ୍ୟାୟ ଉଣେଇଶ। ଏଥିରେ ଆୟୁବ ଉତ୍ତର କରି କହିଲା, ତୁମ୍ଭେମାନେ କେତେକାଳ ମୋ ପ୍ରାଣକୁ ବିରକ୍ତ କରିବ ଓ କଥାରେ ମୋତେ ଖଣ୍ଡ ଖଣ୍ଡ କରି ଭାଙ୍ଗିବ? ତୁମେମାନେ ଦଶ ଥର ମୋତେ ତିରସ୍କାର କରିସାରିଲଣି। ମୋ ପ୍ରତି ନିଷ୍ଠୁର ବ୍ୟବହାର କରିବାରେ ତୁମେମାନେ ଲଜ୍ଜିତ ହେଉନାହଁ। ହେଉ, ମୁଁ ଭ୍ରମ କରିଅଛି, ମୋର ଭ୍ରମ ମୋ ସଙ୍ଗେ ଥାଏ। ଯେବେ ତୁମ୍ଭେମାନେ ନିତାନ୍ତ ମୋ ଉପରେ ଆପଣାମାନଙ୍କୁ ବଡ଼ କରିବ ଓ ମୋ ବିରୁଦ୍ଧରେ ମୋ ଗ୍ଲାନିର ପ୍ରତିବାଦ କରିବ, ତେବେ ଜାଣ ଯେ ପରମେଶ୍ୱର ମୋ ବିଷୟରେ ବିପରୀତ କରିଅଛନ୍ତି ଓ ଆପଣା ଜାଲରେ ମୋତେ ଚାରିଆଡ଼େ ଘେରିଅଛନ୍ତି। ଦେଖ, ମୁଁ ଅନ୍ୟାୟ ପ୍ରଯୁକ୍ତ କ୍ରନ୍ଦନ କରେ, ମାତ୍ର ତାହା ଶୁଣାଯାଉ ନାହିଁ। ମୁଁ ସାହାଯ୍ୟ ନିମନ୍ତେ ଆର୍ତ୍ତନାଦ କରେ, ମାତ୍ର କିଛି ବିଚାର ହୁଏ ନାହିଁ। ସେ ମୋ ପଥ ରୁଦ୍ଧ କରିଅଛନ୍ତି, ତହୁ ମୁଁ ଯାଇ ନପାରେ ଓ ମୋହର ପଥ ଅନ୍ଧକାରମୟ କରିଅଛନ୍ତି। ସେ ମୋ ଗୌରବ ବସ୍ତ୍ର କାଢ଼ି ପକାଇଅଛନ୍ତି ଓ ମୋ ମସ୍ତକରୁ ମୁକୁଟ ନେଇଅଛନ୍ତି। ସେ ଚାରିଆଡ଼େ ମୋତେ ଭାଙ୍ଗି ପକାଇଅଛନ୍ତି, ମୁଁ ସରିଗଲିଣି ଓ ସେ ମୋହର ଭରସା ବୃକ୍ଷ ପରି ଉତ୍ପାଟନ କରିଅଛନ୍ତି। ମଧ୍ୟ ସେ ମୋ ବିରୁଦ୍ଧରେ ଆପଣା କ୍ରୋଧ ପ୍ରଜ୍ୱଳିତ କରିଅଛନ୍ତି ଓ ସେ ମୋତେ ଆପଣାର ଜଣେ ବିପକ୍ଷ ପରି ଗଣନା କରନ୍ତି। ତାହାଙ୍କର ସୈନ୍ୟଗଣ ଏକତ୍ର ଆସନ୍ତି ଓ ମୋ ବିରୁଦ୍ଧରେ ଆପଣାମାନଙ୍କ ପଥ ପ୍ରସ୍ତୁତ କରନ୍ତି ଓ ମୋ ତମ୍ବୁ ଚାରିଆଡ଼େ ଛାଉଣି କରନ୍ତି। ସେ ମୋହର ଜ୍ଞାତିମାନଙ୍କୁ ମୋଠାରୁ ଦୂର କରିଅଛନ୍ତି ଓ ମୋହର ପରିଚିତ ଲୋକମାନେ ସମ୍ପୂର୍ଣ୍ଣ ରୂପେ ଅପରିଚିତ ହୋଇଅଛନ୍ତି। ମୋ କୁଟୁମ୍ବବର୍ଗ ମୋତେ ତ୍ୟାଗ କରିଅଛନ୍ତି ଓ ଆତ୍ମୀୟ ମିତ୍ରଗଣ ମୋତେ ପାଶୁରିଅଛନ୍ତି। ମୋ ଗୃହ ନିବାସୀମାନେ ଓ ମୋ ଦାସୀମାନେ ମୋତେ ଅଜଣା ଲୋକ କରି ଗଣନ୍ତି, ମୁଁ ସେମାନଙ୍କ ଦୃଷ୍ଟିରେ ବିଦେଶୀ ହୋଇଅଛି। ମୁଁ ଆପଣା ଦାସକୁ ଡାକିଲେ ଓ ନିଜ ମୁଖରେ ବିନତି କଲେ ହେଁ ସେ ମୋତେ ଉତ୍ତର ଦିଏ ନାହିଁ। ମୋ ନିଶ୍ୱାସ ମୋ ଭାର୍ଯ୍ୟା ପ୍ରତି ଓ ମୋ ନିବେଦନ ମୋ ସହୋଦର ପ୍ରତି ଘୃଣିତ। ବାଳକମାନେ ମଧ୍ୟ ମୋତେ ଅବଜ୍ଞା କରନ୍ତି, ମୁଁ ଉଠିଲେ ସେମାନେ ମୋ ବିରୁଦ୍ଧରେ କଥା କହନ୍ତି। ମୋହର ସୁହୃଦମାନେ ମୋତେ ଘୃଣା କରନ୍ତି ଓ ଯେଉଁମାନଙ୍କୁ ମୁଁ ସ୍ନେହ କଲି ସେମାନେ ମୋହର ବିରୁଦ୍ଧ ହୋଇଅଛନ୍ତି। ମୋ ମାଂସ ଓ ଚର୍ମରେ ମୋହର ଅସ୍ଥି ଲାଗିଯାଇଅଛି ଓ ମୁଁ ଚର୍ମାବଶିଷ୍ଟ ଦନ୍ତ ହୋଇ ବଞ୍ଚିଅଛି। ହେ ମୋହର ମିତ୍ରମାନେ, ମୋ ପ୍ରତି ଦୟା କର, ମୋ ପ୍ରତି ଦୟା କର, କାରଣ ପରମେଶ୍ୱରଙ୍କ ହସ୍ତ ମୋତେ ସ୍ପର୍ଶ କରିଅଛି। ପରମେଶ୍ୱରଙ୍କ ପରି ତୁମେମାନେ କାହିଁକି ମୋତେ ତାଡ଼ନା କରୁଅଛ ଓ ମୋ ମାଂସରେ ତୃପ୍ତ ହେଉନାହଁ? ଆହା, ଏବେ ମୋ କଥା ସବୁ ଯେବେ ଲେଖାଯାଆନ୍ତା, ଆହା ତାହା ସବୁ ଯେବେ ପୁସ୍ତକରେ ଲିଖିତ ହୁଅନ୍ତା, ଯେବେ ଲୌହ ଲେଖନୀ ଓ ସିସା ଦ୍ୱାରା ସଦାକାଳ ପାଇଁ ତାହା ସବୁ ପାଷାଣରେ ଖୋଦିତ ହୁଅନ୍ତା। ମାତ୍ର ମୁଁ ଜାଣେ ଯେ ମୋହର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି ଓ ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ। ପୁଣି ମୋହର ଚର୍ମ ଏହି ରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ ମୁଁ ମାଂସବିହୀନ ହୋଇ ପରମେଶ୍ୱରଙ୍କୁ ଦେଖିବି, ମୁଁ ତାହାଙ୍କୁ ଆପଣାର ସପକ୍ଷ ଦେଖିବି। ମୋହର ଚକ୍ଷୁ ତାହାଙ୍କୁ ଦେଖିବ, ଅନ୍ୟ ନୁହେଁ। ବକ୍ଷ ମଧ୍ୟରେ ମୋହର ହୃଦୟ କ୍ଷୀଣ ହେଉଅଛି। ମୋଠାରେ ମୂଳ କଥା ଦେଖାଯିବାରୁ ଯେବେ ତୁମେମାନେ କୁହ ଆମ୍ଭେମାନେ କି ରୂପେ ତାହାକୁ ତାଡ଼ନା କରିବା, ତେବେ ତୁମେମାନେ ଖଡ଼ଗ ବିଷୟରେ ଭୀତ ହୁଅ, କାରଣ କୋପ ଖଡ଼ଗରୂପ ଶାସ୍ତି ଆଣିବ। ତହିଁରେ ବିଚାର ଯେ ଅଛି ତାହା ତୁମେମାନେ ଜାଣିପାରିବ।